ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଜି ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାବୀର ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଉପରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଗୁରୁତ୍ୱାରୋପ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ଆଜି ଦିନ 11:30 ସୁଦ୍ଧା 4 ସହରର ତାପମାତ୍ରା ଅତିକ୍ରମ କଲା 40°C। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦେଖୁଛି। ଆଜି ମହାବୀର ଜୟନ୍ତୀ ଅବସରରେ ନୂଆଦିଲ୍ଲୀଠାରେ 2550ତମ ଭଗବାନ ମହାବୀର ନିର୍ବାଣ ମହୋତ୍ସବକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ସେ କହିଛନ୍ତି, ନବଭାରତର ଏହି ନୂତନ ଭୂମିକାର ଶ୍ରେୟ ଆମର ଅଭିବୃଦ୍ଧିଶୀଳ ଦକ୍ଷତା ଏବଂ ବୈଦେଶିକ ନୀତିକୁ ହିଁ ଦର୍ଶାଉଛି। ବିଶ୍ୱବ୍ୟାପୀ ଦେଖାଦେଉଥିବା ସଂଘର୍ଷ ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ତୀର୍ଥଙ୍କରମାନଙ୍କର ବାଣୀ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେହୁଏ। ଭଗବାନ ମହାବୀରଙ୍କ ପ୍ରତି ଯୁବପିଢ଼ିଙ୍କର ଆକର୍ଷଣ ସୁନିଶ୍ଚିତ କରାଉଛି ଯେ ଦେଶ ସତ୍ମାର୍ଗରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ବିଶ୍ୱର ସର୍ବପୁରାତନ ସଭ୍ୟତା ନୁହେଁ, ବରଂ ମାନବଜାତିର ଏକ ସୁରକ୍ଷିତ ସ୍ୱର୍ଗ। ଭାରତ କେବଳ ନିଜ ପାଇଁ ଚିନ୍ତା କରେ ନାହିଁ, ବରଂ ସମସ୍ତଙ୍କ ପାଇଁ ଚିନ୍ତା କରିଥାଏ। ସେ କହିଛନ୍ତି, ଭାରତ ବିଶ୍ୱରେ ସତ୍ୟ, ଅହିଂସା ଏବଂ ଆତ୍ମବିଶ୍ୱାସର ମନ୍ତ୍ରକୁ ପ୍ରତିଫଳିତ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍କାରକୀ ଡାକଟିକଟର ଉନ୍କୋଚନ କରିଥିଲେ। 24ତମ ତୀର୍ଥଙ୍କର ଭଗବାନ ମହାବୀର ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ ଭଳି ଜୈନ ନୀତିଗୁଡ଼ିକ ସହ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଏବଂ ଭାଇଚାରାର ପଥ ପ୍ରଦର୍ଶନ କରିଥିଲେ। ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହାବୀର ଜୟନ୍ତୀ ହେଉଛି ଅହିଂସା ଓ କରୁଣାର ପ୍ରତୀକ, ଭଗବାନ ମହାବୀରଙ୍କର ଜନ୍ମ ଜୟନ୍ତୀ। ସେ କହିଛନ୍ତି, ମହାବୀର ଜୟନ୍ତୀ ଆମକୁ ପ୍ରେମ ଏବଂ ଶାନ୍ତିର ବାର୍ତ୍ତା ଦେଇଥାଏ। ଭଗବାନ ମହାବୀର ଆମକୁ ଅହିଂସା, ସତ୍ୟ, ଆତ୍ମତ୍ୟାଗ ଏବଂ ବ୍ରହ୍ମଚର୍ଯ୍ୟର ପଥ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବାଣୀ ସର୍ବଦା ଜନକଲ୍ୟାଣ ପାଇଁ ପ୍ରାସଙ୍ଗିକ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆମେ ସମାଜରେ ପ୍ରେମ ଓ ସଂହତି ବଜାୟ ରଖିବା ପାଇଁ ଶପଥ ନେବା ସହିତ ଦେଶର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି, ଭଗବାନ ମହାବୀର ଆମକୁ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ସମାଜ ଗଠନ କରିବା ପାଇଁ ମାର୍ଗ ପ୍ରଦର୍ଶନ କରିଛନ୍ତି। ନାଗରିକମାନେ ମହାବୀରଙ୍କ ବାଣୀକୁ ନିଜ ଜୀବନରେ ଆଦର୍ଶ ଭାବେ ଗ୍ରହଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବୀର ଜୟନ୍ତୀର ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏକ ବିକଶିତ ଭାରତ ଗଠନ ପାଇଁ ଭଗବାନ ମହାବୀରଙ୍କ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଆମ ପାଇଁ ଏକ ପ୍ରେରଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାତୀୟ ନାଗରିକ ସେବା ଦିବସ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି। ସରକାରୀ କର୍ମଚାରୀଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ସାଧାରଣ ଲୋକଙ୍କର ଜୀବନଯାତ୍ରା ସହଜସାଧ୍ୟ ହୋଇପାରୁଛି, ତେଣୁ ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ସମସ୍ତ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ନାଗରିକ ସେବା ଦିବସରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଷ୍ଟିଲ୍ ଫ୍ରେମ୍ ଅଫ୍ ଇଣ୍ଡିଆ, ସ୍ୱଚ୍ଛ ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ମାଧ୍ୟମରେ ନାଗରିକମାନଙ୍କୁ ସଶକ୍ତ କରିବା ସହ ଦେଶକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିବସ ଅବସରରେ ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କର ଅଗ୍ରଗତି ପାଇଁ ସରକାରୀ କର୍ମଚାରୀଙ୍କର କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଭାରତର ଷ୍ଟିଲ୍ ଫ୍ରେମ୍ ସର୍ବଦା ସେବା, କର୍ତ୍ତବ୍ୟ ଏବଂ ଜନକଲ୍ୟାଣ ଦ୍ୱାରା ପରିଚାଳିତ ହେଉ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନେଟ୍ ଜୁନ୍ 2024 ପାଇଁ ଏନ୍ଟିଏ ପକ୍ଷରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ୱେବ୍ସାଇଟ୍ରେ ଉପଲବ୍ଧ ଲିଙ୍କ୍ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ମେ 10 ଶେଷ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଫି ଦାଖଲର ଶେଷ ତାରିଖ ମେ 11-12 ରହିଛି। ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ଏବଂ 83 ବିଷୟରେ ପିଏଚ୍ଡିରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ କରାଯିବ। ୟୁଜିସି ପକ୍ଷରୁ କୁହାଯାଇଛି, ପ୍ରାର୍ଥୀମାନେ କେବଳ ଗୋଟିଏ ବିଷୟରେ ଆବେଦନ କରିପାରିବେ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲା ନିର୍ବାଚନ ସମୀକ୍ଷା କରିଛନ୍ତି। ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ଗଞ୍ଜାମ ଗଜପତି କନ୍ଧମାଳ ବୌଦ୍ଧ ଜିଲ୍ଲାର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ମୁକ୍ତ ଶାନ୍ତିଶୃଙ୍ଖଳାର ସହିତ ହିଂସାମୁକ୍ତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ପାଞ୍ଚ ପୁଲିସ୍ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରାଯାଇଛି। କଂଗ୍ରେସ ପକ୍ଷରୁ ରାଜ୍ୟର ତିନୋଟି ଲୋକସଭା ଏବଂ ଷୋହଳଟି ବିଧାନସଭା ଆସନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଲୋକସଭା ଆସନଗୁଡ଼ିକ ମଧ୍ୟରେ ସମ୍ଭଲପୁରରେ ଦୁଲାଲ ଚନ୍ଦ୍ର ପ୍ରଧାନ, ଆସିକାରୁ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ମୋହନ ହେମ୍ରମ୍ଙ୍କ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ କରାଯାଇ ବିନୋଦ ନାୟକଙ୍କୁ ମନୋନୟନ କରାଯାଇଛି। ସେହିଭଳି ଘୋଷିତ ହୋଇଥିବା ଷୋହଳଟି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ତିନି ଜଣଙ୍କୁ ପରିବର୍ତ୍ତନ କରାଯାଇଛି। ଦଳ ପକ୍ଷରୁ ଏପର୍ଯ୍ୟନ୍ତ କଟକ ଏବଂ ମୟୂରଭଞ୍ଜକୁ ଛାଡ଼ି ଅନ୍ୟ ଲୋକସଭା ଆସନଗୁଡ଼ିକ ପାଇଁ ଦଳୀୟ ପ୍ରାର୍ଥୀଙ୍କର ନାମ ଚୂଡ଼ାନ୍ତ ହୋଇଛି। ସେହିଭଳି ଆଉ ନଅଟି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ବାକି ରହିଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ମାତ୍ର 15 କିଲୋମିଟର ଦୂରରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମା ଫାଟକ ରହିଛି। ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟରେ ନିର୍ବାଚନ ପାଇଁ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଚାଲିଛି। ନିର୍ବାଚନ ହେତୁ ଛତିଶଗଡ଼ ସୀମାରେ ପୁଲିସ୍, ବନ ବିଭାଗ, ଅବକାରୀ ବିଭାଗ ଓ ରାଜ୍ୟ ସର୍ଭେଲାନ୍ସ ଦଳର ମିଳିତ ସହଯୋଗରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଅସାମାଜିକ ବ୍ୟକ୍ତି କିମ୍ବା ନିର୍ବାଚନକୁ ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ ଏବଂ ମାଦକ ସାମଗ୍ରୀକୁ ଜବତ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଏକାଧାରରେ ଜଣେ ରାଜନୀତିଜ୍ଞ, ସାମ୍ବାଦିକ, ସାହିତ୍ୟିକ ଓ ବାଗ୍ମୀ ଥିଲେ। ସେ ତିନିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ସହ କେନ୍ଦ୍ରମନ୍ତ୍ରୀ ଏବଂ ଆସାମର ରାଜ୍ୟପାଳ ଥିଲେ। ସେ ମହାକାବ୍ୟ ରାମାୟଣ ଓ ମହାଭାରତର ପୁନର୍ଲିଖନ ସହିତ ସଂସ୍କୃତ ଶ୍ରୀମଦ୍ ଭଗବତର ସମ୍ପୂର୍ଣ୍ଣ ଗଦ୍ୟାନୁବାଦ କରିଥିଲେ। ବୈରାଗ୍ୟ ଶତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବଙ୍କିମ୍ ଉପନ୍ୟାସମାଳାର ଅନୁବାଦ ପାଇଁ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 2015 ଏପ୍ରିଲ୍ ମାସ ଆଜିର ଦିନରେ ତାଙ୍କର ତିରୋଧାନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ଅମାପ ଦେଶପ୍ରେମ ରାଜ୍ୟର ପ୍ରଗତି ସହ ସାଧାରଣ ଜନତାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଡକ୍ଟର ତ୍ରିପାଠୀ ଓଡ଼ିଶା ଭୂସଂସ୍କାର ଆଇନ ପ୍ରଣୟନ ସହ ଶିକ୍ଷାର ବିକାଶରେ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି କହିଥିଲେ। ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପାଇଁ ଆସନ୍ତା ମଇ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଭିତରକନିକା ସହିତ ଯୋଡ଼ି ହୋଇଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନ 11:30 ସୁଦ୍ଧା ରାଜ୍ୟର 4 ସହରର ତାତି 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ସର୍ବାଧିକ 41 ଡିଗ୍ରୀ ସେଲ୍ସିୟସ୍ ରହିଛି। ବାଲେଶ୍ୱରରେ ପାରଦ 40.1 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ 39.6 ଡିଗ୍ରୀ ସେଲ୍ସିୟସ୍ ରହିଛି। ବିଶ୍ୱଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଜି ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାବୀର ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉପରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଗୁରୁତ୍ୱାରୋପ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ଆଜି ଦିନ 11:30 ସୁଦ୍ଧା 4 ସହରର ତାପମାତ୍ରା ଅତିକ୍ରମ କଲା 40 ଡିଗ୍ରୀ ସେଲ୍ସିୟସ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।